ସ୍ପେଶାଲ ଆପିୟରାନ୍ସ ହେଲେ କ'ଣ ହେବ? ଆମେ ତା ହିରୋ, କ୍ଲାଇମାକ୍ସରେ ଟିକେ ଫାଇଟ୍ ନ କଲେ ଆମ ଖରାପ ହେବିନି ନା? କ'ଣ କହୁଛନ୍ତି?